भगवते वासुदेवाय पंचम अध्याय श्लोक पांच तं संबराय कैवर्ता तं संबराय कैवर्ता उपाजहूरुपायनम् सुदितिनाद्भुतम् तं संबराय कैवर्ता उपाजहूरुपायनम् सुदामान संनीत्वा अवध्यन् सुदितेनाद्भुतम्
संबराय कैवर्ता
उपाजहूरुपायनम् सुदामान संनीत्वा वाद्यं सुदितिनाद्भुतम् तं संबराय कैवर्ता उपाजहूरुपायनम् अवध्यान्सुदितनाद्भुतम् हरे कृष्ण श्लोकानुवाद तत्परे धीवरगण संबर को ये मत्स्य उपहार स्वरूप प्रदान कले तत्परे तार ऋषे अमने अद्भुत मत्स्य को ऋषि शाड़े अस्त्र द्वारा छेदन करते हरे कृष्ण पुस्तभक्त सदानंद मातृवृंद ब्रह्मानंद गामर आज भागवत कथा को स्वागत जनाऊ आज तिथि कंस हत्या होते शिव चतुर्दशी भगवान उनको नहीं गले अक्रूर चतुर्दशी रे शिवधनु भंगा हवा कथा शिवधनु शिवधनु पूजा हवा कथा धनुजात्रा किंतु धनुजात्रा हवा पूर्वरु भगवान तक भांगी देते चतुर्दशी पूर्वरु द्वादशी तिथि गले भगवान से दिन सब भंगाम करदे तेणु चतुर्दशी तिथि कौन ये हम द्वादशी तिथि ना त्रयोदशी तिथि से गले द्वादशी तिथि से आसी एकादशी तिथि नारद मुनि जाइले कंस को जे ये भाव में तुम शत्रु होती नंद महाराज पुत्र कृष्ण सी प्रकृत वसुदेव पुत्र तेणु ये भाव में कहवर कंस पठे अक्रूर को कृष्ण बलराम को आणले ये सब हत्या करेंगे व्यवस्था कर द्वादशी तिथि से आस पारणा कर सन्ध्याल आस पहुँचले सका बाहर जे सन्ध्या नंदगाम को आसपाई ସନ୍ଧ୍ୟାବେଳେ ଆକ୍ରୁର ପାରଣ କଲେ ବଳରାମଙ୍କ ହାତରୁ। ତା ପରଦିନ ସେ ଗଲେ ତ୍ରୟୋଦଶ ତିଥିରେ ଗଲେ। ତେଣୁ ତାପରେ ସେଇଦିନ ଭଗବାନ ଯେଉଁ ଯାଇକରି ସେଇଦିନ ତା ପରଦିନ ସେଇଦିନ ଯେଉଁ ରଜକକୁ ବଧ କଲେ, ବଧ କଲା ପରେ ସେ ଫେରି ଆସିଥିଲେ ନା କ'ଣ ସେଦିନ, ସେଇଦିନ ବୋଧେ ଯାଇକରି ପହଞ୍ଚିଗଲେ। ଏ ଯେଉଁ ଧନୁ ରହିଛନ୍ତି ପୂଜା ହେଉଛନ୍ତି, ତିନି ତାଳ, ତିନି ତାଳ ଥିଲା ସେ ଧନୁର ଆକା ମାନେ ଉଚ୍ଚତା ବା ତା'ର ଯେଉଁ ଇଏଟା ପରିମାଣ ହେଉଛି ତିନି ତାଳ ମାନେ 270 ଫୁଟ, ଗୋଟେ ତାଳ ହେଉଛି 90 ଫୁଟ। ହଁ, ଆମେ ସେଦିନ କହିଥିଲେ ସେ କଥାବେଳେ ସେ କଥା ଥିଲା। ତେଣୁ ଭଗବାନ ଖେଳରେ ଖେଳରେ ଯାଇ ପହଞ୍ଚିଗଲେ ଆଉ ସେମାନେ ସବୁ ସୈନ୍ୟମାନେ ସବୁ ଜଗିଛନ୍ତି। ତେଣୁ ଏମାନେ କୃଷ୍ଣ ବଳରାମ ଛୋଟ ପିଲା ଏଭଳି ଭାବେ ପହଞ୍ଚିକରି କୃଷ୍ଣ କ'ଣ କ'ଣ କେମିତିଆ ଖେଳ ଇଏ ଧନୁ କ'ଣ ମୋହ କରିକିରି ବସିଗଲେ ଏବଂ ଧରିଦେଲେ ଯେତେବେଳେ ଧରିକି ଟେକି ଉଠାଇବା ତ ଏତେ ସହଜ ନୁହଁ ସେଇଟାକୁ, କିନ୍ତୁ ଭଗବାନ ସିଏ କ'ଣ ନ କରିପାରିବେ, ଧନୁକୁ ଧରିକି ଦେଲେ ଏବଂ ଭାଙ୍ଗିଦେଲେ, ମଝିରୁ ଭାଙ୍ଗିଦେଲେ, ଘ୍ରାଟ ଶବ୍ଦ ହେଲା, କଂସ ଭୟ ଆରମ୍ଭ ହୋଇଗଲା। ତେଣୁ ସବୁ ସୈନ୍ୟମାନେ ଯେଉଁ ରହିଥିଲେ ସବୁ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ଆସିଲେ। ଭଗବାନ ଦୁଇଟା ଖଣ୍ଡ ଦୁଇ ଜଣ ଧରିକିରି ପିଟିକିରି ସମସ୍ତେ ମାରିଦେଲେ ଯେତିକି ଥିଲେ ସେଠି ସୈନ୍ୟମାନେ। ପୁଣି କଂସ ଗୋଟେ ପ୍ଲାଟୁନ୍ ପଠାଇଲା, ଗୋଟେ ଅକ୍ଷୁଣୀ ସୈନ୍ୟ ବା କେତେ ପଠାଇଲେ। ତେଣୁ କୃଷ୍ଣ ବଳରାମ ସେମାନେ ସବୁ ହତ୍ୟା କଲେ। ଆଉ ସେଦିନ ରାତିରେ ସେ ଶୋଇପାରିଲେ ନାହିଁ, କଂସ ଆଉ ଶୋଇପାରିଲେ ନାହିଁ, ବହୁତ ପ୍ରକାର ଦୁଃସ୍ୱପ୍ନ ସବୁ ଦେଖିଲା। ତେଣୁ ତା ପରଦିନ ଭଗବାନ କଂସକୁ ବଧ କଲେ। ଏଇ ଫାଲ୍ଗୁନ ମାସ ଏଇ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଶିବଜୀଙ୍କର ଯେଉଁ ରହିଛି ଶିବରାତ୍ରି, ସେଦିନ ତାକୁ ହତ୍ୟା କଲେ। ସେଇଦିନ କି ତା ପରଦିନ କ'ଣ କି ହେବ ମୋର ଏକଜାକ୍ଟଲି ମନେ ପଡ଼ୁନି। ତେଣୁ ଆଜି ମୋର ମନେ ପଡ଼ିଲା, ଗତକାଲି ଆମେ ଶିବରାତ୍ରି ପାଳନ କଲେ, କିନ୍ତୁ ସେଇ ଶିବ ଧନୁ ପୂଜା କରିବା ପାଇଁ ସବୁ ବ୍ୟବସ୍ଥା କରିଥିଲେ କଂସ, ଆଉ ଧନୁଟା ଯଦି ସୁରକ୍ଷିତ ହୋଇଥାନ୍ତା ତାହେଲେ ସେ ମାରିଦେଇଥାନ୍ତେ କୃଷ୍ଣକୁ। ତେଣୁ ସେଇଭଳି ଭାବରେ ଶମ୍ବର ମଧ୍ୟ ଚିନ୍ତା କରୁଛି, ଏ ଯେଉଁ ପ୍ରଦ୍ୟୁମ୍ନ ଯଦି ମରିଯାଇଥାନ୍ତେ ତାହେଲେ ସିଏ ଆଉ ଅମର ହୋଇଯାଇଥାନ୍ତା, ତାଙ୍କର ଆଉ କେହି ଶତ୍ରୁ ନଥାନ୍ତେ। ଭୌତିକ ଜଗତରେ ମୃତ୍ୟୁଟା ହେଉଛି ସବୁଠୁ ବଡ଼ ଭୟ, ତାକୁ ଏଡ଼ାଇବା ପାଇଁ କିଏ କ'ଣ ସବୁ ବ୍ୟବସ୍ଥା କରୁଛନ୍ତି। ତେଣୁ ମୃତ୍ୟୁକୁ ଏଡ଼ାଇବା ପାଇଁ ବ୍ୟବସ୍ଥା କଲେ ମଧ୍ୟ ମୃତ୍ୟୁ ଆସି ପହଞ୍ଚିବ। ମୃତ୍ୟୁ ପାଇଁ ଆମର ସାର ଗୋଟେ କଥା ଯାଇଛି, କଥା ରହିଛି, ଶ୍ରୀମଦ ରାଧାମୋହନ ସେ ମହାରାଜ କହନ୍ତି ଯେ ଥରେ ଯମରା ଆସିଲେ ତୁମକୁ ନେବା ପାଇଁ, ଯମରାଜ ଯେତେବେଳେ ଆସି ପହଞ୍ଚିଗଲେ କହିଲେ ତୁମର ସମୟ ହୋଇଗଲା ଯିବ ତୁମକୁ ନେବି ମୁଁ, ଯମରାଜ ଆସିଲେ ବା ତାଙ୍କ ଦୂତ ଆସିଲେ ଯିବେ ହଉ। ତେଣୁ ସିଏ କହିଲେ ତୁମେ ମୋତେ ଆଗୁଆ ନୋଟିସ୍ ନଦେଇ କେମିତି ଆସୁଛୁ ନେବା ପାଇଁ, ତେଣୁ ସେ ଚାଲିଗଲେ। ତାହାପରେ ପୁଣି ଯେତେବେଳେ ଆସିଲେ ସେ କହିଲେ ପୁଣି ସେଇଆ କହିଲେ ଯମରାଜଙ୍କ ପ୍ରକୃତରେ ଯମରାଜ ଆସିବା ପୂର୍ବରୁ ବା ଯମରାଜ ତାଙ୍କୁ ନେବା ପୂର୍ବରୁ ବିଭିନ୍ନ ପ୍ରକାର ନୋଟିସ୍ ଦେଇଥାନ୍ତି। କ'ଣ ସେ ନୋଟିସ୍ ନା ବାଳ ପାଚିଯିବ, ଦାନ୍ତ ଝଡ଼ିଯିବ, ଏସବୁ ରହିଛି। କିନ୍ତୁ ଆମେ ସେଇଟାକୁ ବାଳ ପାଚିଯାଇଛି ମାନେ ସେଇଟାକୁ କ'ଣ କରୁଛେ କଳା କରିଦେଉଛେ, ଦାନ୍ତ ଉପରେ ଯାଇଛି ମାନେ ପୁନଃ ଲଗେଇଦେଉଛେ, ଆମେ ଯମରାଜର ନୋଟିସ୍କୁ ଶୁଣୁନାହିଁ। ତେଣୁ ସମସ୍ତେ ଯେତେବେଳେ କଂସ କହିଲେ ଅକ୍ରୁରଙ୍କୁ, ଅକ୍ରୁର ସେ କଥା କହିଲେ ରାଜନ ସମୀଚୀନ ରାଜନ ତମର ସମ୍ୟକ ତବା ସ୍ୱାବଦ୍ଧ ମାର୍ଜନ୍ୟମ୍, ଦଶମ ସ୍କନ୍ଧ 36 ଅଧ୍ୟାୟରେ ସବୁଠି ଅଛନ୍ତି। ଯେତେବେଳେ କଂସ ଅକ୍ରୁରଙ୍କୁ ଡାକି ଏଭଳି ଭାବରେ ସବୁ କହିଲେ, ଏମିତି କରିବା ସେମିତି କରିବା, କୃଷ୍ଣଙ୍କୁ ଏମିତି ମାରିବା, ସବୁ ପ୍ରକାର କହିଲେ, କିନ୍ତୁ ତଥାପି ଅକ୍ରୁର ଯେହେତୁ ତାଙ୍କର ଅଧୀନରେ ଥିଲେ କିନ୍ତୁ ତଥାପି ସେ ସତ୍ୟ କହିଲେ, କହିଲେ ରାଜନ ମନୀଷିତମ ସାଦ୍ରକ, ଆପଣ ଯେଉଁ ମନୀଷା ବା ଆପଣ ଯେଉଁ ମନରେ ଚିନ୍ତା କରିଛନ୍ତି ଏଭଳି ଭାବରେ କରିକିରି ମୃତ୍ୟୁକୁ ଏଡ଼େଇ ଦେବେ, ରାଜନ ମନୀଷିତମ ସାଦ୍ରକ ତବ ସ୍ୱାବଦ୍ଧ ମାର୍ଜନ, ଆପଣଙ୍କର ଏ ଯେଉଁ ଦୁର୍ଭାଗ୍ୟ ଇତ୍ୟାଦି ସବୁ ରହିଛି ବା ମୃତ୍ୟୁକୁ ଏଡ଼େଇବା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ଠିକ୍ କରିଛନ୍ତି, କିନ୍ତୁ ସିଦ୍ଧ ସିଦ୍ଧ ସମଙ୍କୁର୍ଯ୍ୟା ଦୈବଂ ହିଁ ଫଳ ସାଧନମ, ଆମେ କହିପାରିବା ନାହିଁ କ'ଣ ହେବ। ସିଦ୍ଧ ସିଦ୍ଧ ସମଙ୍କୁର୍ଯ୍ୟା, ସିଦ୍ଧି ହେଇପାରେ, ଅସିଦ୍ଧି ବି ହେଇପାରେ, ଆମେ ସକ୍ସେସ୍ ପାଇପାରେ, ଫେଲିଓର ବି ହେଇପାରେ। ତେଣୁ ଦୁଇଟାକୁ ସମାନ ଭାବରେ ନେବାକୁ ପଡ଼ିବ, କାରଣ ଦୈବଂ ହିଁ ଫଳ ସାଧନମ। ଭଗବତ ଗୀତାରେ ମଧ୍ୟ ଭଗବାନଙ୍କ ଦୈବଂ ଚୈବାତ୍ର ପଞ୍ଚମମ୍, ଅନ୍ୟମାନେ ସବୁ ରହିଛି ଅଧିଷ୍ଠାନ କଥା କର୍ତ୍ତା କରଣଂଚ ପୃଥକ୍ ବିଧମ୍ ବିବିଧାସ୍ତ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ୍। ଏଇ ଯେଉଁ ପାଞ୍ଚଟି କାରଣ ରହିଛି, ମୁଖ୍ୟ କାରଣ ହେଉଛି ଦୈବ, ଭଗବାନଙ୍କ ଇଚ୍ଛାରେ ସବୁ ହେବ। ଏ କଥା ଅକ୍ରୁର ମଧ୍ୟ ସେ କଥା କହିଲେ, ଦୈବଂ ହିଁ ଫଳ ସାଧନମ୍। ତାର ଅର୍ଥ ଅକ୍ରୁର ଆଗୁଆ ଜଣେଇ ଦେଲେ ପ୍ରକୃତରେ ଆପଣଙ୍କର କାର୍ଯ୍ୟର ସିଦ୍ଧି ହେବ ନାହିଁ, ଭଗବାନଙ୍କର ଯାହା ଇଚ୍ଛା ଆକାଶବାଣୀ ହେଇଛି। ଆପଣଙ୍କ ତମ ଶତ୍ରୁ ହେଉଛନ୍ତି, ସିଏ ତୁମକୁ ହତ୍ୟା କରିବେ। ଅଶ୍ୟାସ୍ତୁ ଅଷ୍ଟମ ଗର୍ଭ ହନ୍ତା ଯାହା ବସିବା ବୁଦ୍ଧ, ଆରେ ମୂର୍ଖ ତୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ଗର୍ଭ ତତେ ହତ୍ୟା କରିବ, ଏ ଆକାଶବାଣୀ ହେଇଛି, ନିର୍ଦ୍ଧିତ ହେଇଛି, ଏଟାକୁ ଏପଟ ସେପଟ କରିହେବ ନାହିଁ। କିନ୍ତୁ କଂସ ବହୁତ ପ୍ରକାର ବ୍ୟବସ୍ଥା କରିଥିଲା ମୃତ୍ୟୁକୁ ଏଡ଼ାଇବା ପାଇଁ, କିନ୍ତୁ ମୃତ୍ୟୁ ଆସି ପହଞ୍ଚିଗଲା। ସେହିଭଳି ଭାବରେ ସମ୍ବର ମଧ୍ୟ ବହୁତ ପ୍ରକାର ଚେଷ୍ଟା କରିଥିଲା ମୃତ୍ୟୁକୁ ଏଡ଼ାଇବା ପାଇଁ, ପ୍ରଦ୍ୟୁମ୍ନକୁ ଫିଙ୍ଗି ଦେଇଥିଲା ସେ ସମୁଦ୍ରରେ। ତେଣୁ ସେ ସମୁଦ୍ରରେ ଫିଙ୍ଗି ଦେଇଥିଲେ କ'ଣ ହେବ, ସେ ଆମେ ଗତକାଲି କହୁଥିଲେ, ଗୋଟେ ମାଛ ଆସି ତାଙ୍କୁ ଗିଳି ଦେଇଥିଲା, ଏବଂ ଗୋଟେ ଧୀବର ଆସି ସେ ମାଛକୁ ଧରିଥିଲା ଜାଲରେ ପକାଇକିରି ତାକୁ ଧରିଥିଲା, ଆମେ ସେ ଜାଲ ବିଷୟରେ କାଲି କହୁଥିଲେ। ତେଣୁ ଏଇଭଳି ଭାବରେ ସେ ମାଛ ଯେତେବେଳେ ଅଦ୍ଭୁତ ମାଛ ଦେଖିଲେ, ତଂ ସମ୍ବରାୟ କହିବାରଟା ରାଜ୍ୟର ନିୟମ ହେଉଛି, ଯଦି ଗୋଟେ କିଛି ଅଦ୍ଭୁତ ଜିନିଷ ଆସିଲା ସେଟା ରାଜାଙ୍କୁ ଦିଆଯିବ, ଏ ହେଉଛି ରାଜ୍ୟର ନିୟମ ହେଉଛି ସେଇଟା। ଏଇ ଜର୍ଜ କ'ଣ ତାଙ୍କ ନା, ରୁଷିଆର ଇଏ ଲିଓ ଟଲଷ୍ଟୟ ନା କ'ଣ ତାଙ୍କ ନା, ସେ ରଚନା କରିଥିଲେ ଏ ଗ୍ରେନ୍ ଆଜ୍ ବିଗ୍ ଆଜ୍ ଏ ହ୍ୟାଣ୍ଡ ସେକ୍, ଏ ଗ୍ରେନ୍ ଆଜ୍ ବିଗ୍ ଆଜ୍ ଏ ହ୍ୟାଣ୍ଡ ସେକ୍, ଯେଉଁ ଲିଓ ଟଲଷ୍ଟୟ ନା ରୁଷିଆର ଇଏ, ସେ ଯେଉଁ ରହିଛି ଗୋଟେ ପିଲାମାନେ କ'ଣ କରୁଥିଲେ, ଖେଳୁଥିଲା ବେଳେ କ'ଣ, ସେ ଗୋଟେ ଗୋଟେ ଅଣ୍ଡା ଭଳିଆ ଗୋଟେ ଜିନିଷ ରହିଲା, ଗୋଟେ ଅଣ୍ଡା ଭଳିଆ ଜିନିଷ ଦେଖା, ଅଦ୍ଭୁତ ଜିନିଷ ସେଗୁଡ଼ା ଦେଖିକିରି ଜଣେ ବ୍ୟକ୍ତି ଯେତେବେଳେ ଦେଖିଲେ କହିଲେ କି ଗୋଟେ ଅଦ୍ଭୁତ ଜିନିଷ, କହିକି ନେଇକି ରାଜାଙ୍କୁ ଦେଲେ। ରାଜା ଦେଇକି କହିଲେ କ'ଣ ଏ ଜିନିଷ ଘଟଣା କ'ଣ ଜାଣିପାରିଲେ ନାହିଁ, ତେଣୁ ତାଙ୍କର ସବୁ ପଣ୍ଡିତମାନଙ୍କୁ କହିଲେ ତୁମେ କୁହ ନହେଲେ ତୁମ ମୁଣ୍ଡ କାଟ ହେବ। ପଣ୍ଡିତମାନଙ୍କୁ ଚିନ୍ତା କରିଲା କ'ଣ କରିବା, ତେଣୁ ଜଣେ ତାଙ୍କର ମୁଖ୍ୟ ଯେ ପଣ୍ଡିତ ଅଛନ୍ତି ସେ ତାଙ୍କୁ ନେଇକି ଘରେ ରଖିଥିଲେ, ଝରକା ପାଖରେ ରଖିଥିଲେ। ଏହି ସମୟରେ ଗୋଟେ ପକ୍ଷୀ ଆସିକି ତାକୁ ଥଣ୍ଟ ମାରିଦେଲା, ଥଣ୍ଟ ଯେତେବେଳେ ମାରିଦେଲା ସେ ଟିକିଏ ଖଣ୍ଡ ହେଇଗଲା, ସେ ଜାଣିଲେ ଏଇଟା ହେଉଛି ଗୋଟେ ଶସ୍ୟ। ତେଣୁ ସେ ରାଜାଙ୍କୁ ଦେଲେ, କହିଲେ ଏଇଟା ଗୋଟେ ଶସ୍ୟ, ଏମିତିଆ ଶସ୍ୟ ସବୁ ରହିଛି, ଏଇଟା କେବେ ହେଇଥିଲା କେଉଁଠି ପଡ଼ୁଥିଲା କ'ଣ ହେଇଥିଲା ସବୁ କୁହ। ତେଣୁ ପଣ୍ଡିତମାନେ ସେ କଥା କ'ଣ କହିବେ, ସେଇଟା ଆଗ୍ରିକଲଚର୍ ଡିପାର୍ଟମେଣ୍ଟ ବାଲା କହିବେ। ତେଣୁ ପଣ୍ଡିତମାନେ କହିଲେ ଆପଣ ଆପଣଙ୍କର ରାଜ୍ୟରେ ଯେ ସବୁଠାରୁ ବୃଦ୍ଧ କୃଷକ ଅଛନ୍ତି ତାକୁ ପଚାରନ୍ତୁ, ସେ କହିପାରିବେ ଅତୀତ କଥା ସେ କହିପାରିବେ। ତେଣୁ ତାଙ୍କ ରାଜ୍ୟରେ ସବୁଠାରୁ ବୃଦ୍ଧ କୃଷକ ଯିଏ ଆଖିକୁ ଦିଶୁନାହିଁ କାନକୁ ଶୁଭୁନାହିଁ ଦୁଇଟି ଧରିକି ବାଡ଼ି ଧରିକି ଯାଉଛି ଟୁକ୍ଟୁକ୍ ହେଇକିରି, ତାକୁ ଡାକିଲେ ଆଣିଲେ। ରାଜା ପଚାରିଲେ କହିଲେ ଏଭଳି ଦେଖିଛ ଏ ବସ ଇଏ ଯିଏ, ସେ ଦେଖିଲା ତାକୁ ତ ଦୁଶୁନି ଆଖିକି, ତାକୁ ନେଇକି ଦେଖିଲା କହିଲେ ନା ଆମ ବୋଲି ନଥିଲେ ଆମ ବାପାଙ୍କୁ ପଚାର। ରାଜା ଶୁଣି ଆସିଲେ ତୁମର ବାପା ଅଛନ୍ତି ନା, ହଁ ତାଙ୍କ ବାପାଙ୍କୁ ଡକାଗଲା, ସିଏ କ'ଣ ହେଇଛି ଆଉ ଟିକେ ୟଙ୍ଗ ଅଛନ୍ତି, ଇଏ ଦୁଇଟି ବାଡ଼ି ଧରିଥିଲେ ସେ ଗୋଟିଏ ବାଡ଼ି ଧରିଛନ୍ତି, ଆଉ ଏତେ ଇଏ ନାହିଁ ଦେହ ଚାଲିପାରୁଛନ୍ତି, ତେଣୁ ତାଙ୍କୁ ଡକା ହେଇଗଲେ ଯଦି ପଚରାଗଲା ସିଏ ଦେଖିଲା କହିଲେ ନା ଆମର ବାପାଙ୍କୁ ପଚାର, ତୁମର ବାପା ଅଛନ୍ତି ନା, ହଁ ତାଙ୍କ ବାପାଙ୍କୁ ଡକା ହେଲା, ସିଏ ୟଙ୍ଗ ଭଳି ରହିଛନ୍ତି ଟଙ୍ଗ 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 ହେଇ ଆସିଲେ, ତାଙ୍କର କୌଣସି ଆଖିକି ବଢ଼ିଆ ଦିଶୁଛି କାନକୁ ଶୁଭୁଛି ସବୁ। ତେଣୁ ସେ ଯେଉଁ ଦେଖିଲେ କହିଲେ ହଁ ଏଇଟା ଆମ ବେଳେ ହେଉଥିଲା, ନା କେଉଁଠି ହେଉଥିଲା କ'ଣ ହେଉଥିଲା କେମିତି ହେଉଥିଲା, ନା ଆମର ସେ ସମୟରେ କୌଣସି ଇଏ ନଥିଲା, କ'ଣ ଆମର କୌଣସି ବାଉଣ୍ଡରୀ ନଥିଲା, ଇଏ ଯାହା ଦିଶା ବାସନ ଏକଦମ ବିଶ୍ରମ ସବୁକିଛି ଭଗବାନଙ୍କର, ଯାହାର ଯେତିକି ଦରକାର ସେ ସେତିକି ନେଉଥିଲା। ତେନ ତକ୍ତନ ଭୁଞ୍ଜିତା ମା ବୃଦ୍ଧ କଶସି ଧନମ, ଏଇଭଳି ଭାବରେ କହିଥିଲେ। ଏଇଭଳି ଭାବରେ ଗୋଟେ ଥିଲା ଲିଓ ଟଲଷ୍ଟୟଙ୍କର ବୋଧେ ମୁଁ ଭାବୁଛି, ରୁଷିଆନ୍ ରାଇଟର ଜଣେ, ସେ ଏ ଗ୍ରେନ୍ ଆଜ୍ ବିଗ୍ ଆଜ୍ ଏ ହ୍ୟାଣ୍ଡ ସେକ୍, ଏଇଭଳି ଭାବରେ ପ୍ରକୃତରେ ଏଇଟା ମଧ୍ୟ ସତ କଥା, ଏଇଟା ଗୋଟେ ମିଛ କଥା ନୁହଁ, କାହିଁକି ନା ଆମର ଭାଗବତରେ ମଧ୍ୟ ସେ କଥା କୁହାଯାଇଛି, ସବୁ ଜିନିଷ କମି କମିକା ଯାଉଛି। ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ କ'ଣ, ତତଶ୍ଚାନ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳେନ ବଳିନ ରାଧ ନକ୍ଷନ୍ତି ଆୟୁ ବଳ ସ୍ମୃତି। ଆସ୍ତେ ଆସ୍ତେ ସବୁ ଜିନିଷ କମି କମିକା ଯାଉଛି, ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ସ୍ମୃତି ସବୁ କମି କମିକା ଯାଉଛି। ତେଣୁ ଏଇଭଳି ଭାବରେ ରାଜ୍ୟର ନିୟମ ହେଉଛି, ଯଦି କିଛି ଅଦ୍ଭୁତ ଜିନିଷ ମିଳିଲା ସେ ରାଜାଙ୍କୁ ଦିଆଯିବ। ତେଣୁ ଭଗବାନ ସେଇଭଳି ଭାବରେ ଦ୍ୱାର କରେ, ଯେତେବେଳେ ଭଗବାନ ଖେଳୁଥିଲେ ଚଷର ଖେଳୁଥିଲେ କ'ଣ ପୋଷାକ ଖେଳୁଥିଲେ ଭଗବାନ, ଦ୍ୱାରକାବାସୀମାନେ ଆସିକି ତାଙ୍କୁ ପ୍ରାର୍ଥନା କରି କହିଲେ, ପ୍ରଭୁ ଏ କମଳ ନୟନ ଏ ଜଗନ୍ନାଥ ହେ ବିଶ୍ୱ 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 ବିଶ୍ୱେଶ୍ୱର, ଏଇଭଳି ଭାବରେ ପ୍ରାର୍ଥନା କରି କହିଲେ, ପ୍ରଭୁ ଆପଣଙ୍କୁ ସୂର୍ଯ୍ୟଦେବ ଆସୁଛନ୍ତି ଦର୍ଶନ କରିବା ପାଇଁ। ଭଗବାନ ଜାଣନ୍ତି ପ୍ରକୃତରେ ସେ ସୂର୍ଯ୍ୟଦେବ ନୁହଁ, ସେ ହେଉଛନ୍ତି ସତ୍ରାଜୀ। ସତ୍ରାଜୀ ସୂର୍ଯ୍ୟଙ୍କର ଉପାସକ ଥିଲେ, ସୂର୍ଯ୍ୟଙ୍କ ଉପାସକ ସୂର୍ଯ୍ୟ ତାଙ୍କୁ ଦେଇଥିଲେ ଗୋଟେ ମଣି, ସମତଙ୍କ ମଣି, ଯେଉଁ ମଣି ଯଦି ପୂଜା କରାଯିବ ଦିନକୁ 800 ସୁନା ଦେବେ ସିଏ। 800 ମାନେ ପାଖାପାଖି 77 କେଜି, 77 କେଜି ସୁନା ଦିନକୁ ମିଳିବ। ତେଣୁ ଯାହା ହଉ ଭଗବାନ ଜାଣନ୍ତି ସବୁ, ଭଗବାନଙ୍କ ନାଁ ସେ ହେଉଛନ୍ତି ସତ୍ରାଜିତ। ଏଇଭଳି ଭାବରେ କହିଲେ ସତ୍ରାଜିତ ଆଉ ଭଗବାନ ପାଖକୁ ଆସିଲା ନାହିଁ ମଧ୍ୟ, ସତ୍ରାଜିତ ତାଙ୍କ ଘରକୁ ପଳାଇଗଲେ, ସେ ମଣିକି ଧରିକିରି ନିଜ ଗଳାରେ ପକାଇ ଦେଇଛନ୍ତି। ଏଭଳି ଭାବରେ ଚିକ୍ଚିକ୍ କରୁଛି ଯେ ତାଙ୍କ ମୁଖ ଦେଖାଯାଉ ନାହିଁ, ଚିକ୍ଚିକ୍ ଏଇଭଳି ଭାବରେ ଉଜ୍ଜଳ ଦେଖାଯାଉଛନ୍ତି ସୂର୍ଯ୍ୟଦେବ ବୋଲି ଭାବିଲେ। ବହୁତ ଦେବତାମାନେ ଆସନ୍ତି ଭଗବାନ ଦ୍ୱାରକାରେ ଭଗବାନଙ୍କୁ ଦର୍ଶନ କରିବା ପାଇଁ, ବହୁତ ଦେବତାମାନେ ଆସନ୍ତି, ଏମିତିକି ବ୍ରହ୍ମା ଶିବ ଆଦି ସେମାନେ ଦେବତାମାନେ ମଧ୍ୟ ଯାଇଛନ୍ତି ଭଗବାନ ଦର୍ଶନ କରିବା ପାଇଁ, ଏବଂ ଅନ୍ତିମ ସମୟରେ ମଧ୍ୟ ଯାଇକି ପହଞ୍ଚିବେ। ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ସେମାନେ ପ୍ରାର୍ଥନା କରିବେ, ପ୍ରଭୁ ଆପଣଙ୍କର ସମୟ ହୋଇଗଲା, ଆପଣ ଚାହିଁଲେ ଆପଣ ଲୀଳାକୁ ଏଠି ବିଶ୍ରାମ ଦେଇପାରିବେ, ଏଇଭଳି ଭାବରେ କହିକି ସେମାନେ ଯାଇଥିଲେ। ତା'ପରେ ଭଗବାନ ତାଙ୍କ ଲୀଳା ସାଙ୍ଗ କଲେ। ତେଣୁ ଏ ଯେଉଁ ଘଟଣାଟା ହୋଇଛି, ଭଗବାନ ତାପରେ ସତ୍ରାଜିତଙ୍କୁ କହିଲେ, ଏ ଯେଉଁ ମଣିଟା ତୁମେ ରଖିଛ ଏଇଟାକୁ ଦେଇଦିଅ ରାଜାଙ୍କୁ, ଉଗ୍ରସେନଙ୍କୁ ଦେଇଦିଅ, କାରଣ ଇଏ ଯେଉଁ ମୂଲ୍ୟବାନ ମଣି ଇଏ ଯେଉଁ ପ୍ରକାର ଅସୁବିଧା ସୃଷ୍ଟି କରିବ, ମୂଲ୍ୟବାନ ମଣି ତୁମେ ରଖିଛ ପାଖରେ ରଖିଲେ ଅସୁବିଧା ହେବ। କିନ୍ତୁ ସେ ଶୁଣିଲେ ନାହିଁ, ଶୁଣିଲେ ନାହିଁ, ସେ କ'ଣ କଲେ ନା ତାକୁ ରଖିକି ପୂଜା କଲେ, ଗୋଟେ ବ୍ରାହ୍ମଣଙ୍କୁ ଡକେଇକିରି ଦ୍ୱାରକାରେ, ଦ୍ୱାରକାରେ ଜଣେ ବ୍ରାହ୍ମଣ ଆସି ତାକୁ ପୂଜା କଲେ, ପୂଜା କରିକି ସେ ସବୁ ରଖିକି ମନ୍ତ୍ର ଦେବତା ଦେବଗୃହ ଗୋଟେ ତାଙ୍କ ସମସ୍ତଙ୍କ ଘରେ ଦେବଗୃହ ହୋଇଥିଲେ, ସବୁ ରାତାରାତି ସବୁ ହୋଇଯାଇଥିଲା ଦ୍ୱାରକା, ସମସ୍ତଙ୍କ ଘରେ ପୂଜା ଘର ରହିଛି, ପୂଜା କରାଯିବ ସମସ୍ତଙ୍କ ଘରେ, ସବୁ ଦ୍ୱାରକାବାସୀମାନେ ଭଗବାନଙ୍କର ନିଜ ଜନ ସବୁ, ଲୀଳା ହେଉଛି ଭଗବାନଙ୍କର। ତେଣୁ ସେଠି ପୂଜା ହେଲା, ସବୁ ପୂଜା କରିକି ସବୁ ଏଇଭଳି ଭାବରେ ଧନ ସବୁ ପ୍ରାପ୍ତ ହେଲେ। ଗୋଟେ ଥର ତାଙ୍କ ସାନ ଭାଇ କ'ଣ କଲେ, ପ୍ରସନ୍ନ ନା କିଏ ପ୍ରସନ୍ନ, ମଣିକୁ ରଖିକିରି ଗୋଳାରେ ପକାଇକିରି ଗଲେ ଶିକାର କରିବା ପାଇଁ, ଶିକାର କରିବା ପାଇଁ ଗଲେ, ଯେତେବେଳେ ସବୁ ମୃତ୍ୟୁବରଣ କଲେ, ଏସବୁ ଘଟଣା ସବୁ ରହିଛି। ତାପରେ ସତ୍ରାଜିତ ଘୋଷଣା ଖବର ମାନେ ସତ୍ରାଜିତ ସବୁ କହିବା ପାଇଁ ଲାଗିଲେ, ପ୍ରକୃତରେ କୃଷ୍ଣ ଚୋର ଥିଲେ, ପିଲାଦିନ ଚୋରି କରୁଥିଲେ, ଏଇଟା ମୋତେ କହିଥିଲେ ଦେବା ପାଇଁ, ମୁଁ ଦେଲି ନାହିଁ, ମୋ ଭାଇକୁ ହତ୍ୟା କରି ମୋତେ ଚୋରି କରି ନେଇଯାଇଛି ମଣି। ଆଉ ଦ୍ୱାରକା ସାରା ସବୁ ଆଲୋଚନା ହୋଇଗଲା, ଗୁଜବ ଏଇଭଳି ଭାବେ ଚାଲେ, ପ୍ରଚାର ହୁଏ ଗୁଜବ ଏଇଭଳି ଭାବରେ, ଯେ ଏମିତି କୃଷ୍ଣ ଚୋରି କରିଛନ୍ତି, ସେ ଚୋରି କରୁଥିଲେ ପୁରା ପିଲାଦିନେ, ତାଙ୍କର ଅଭ୍ୟାସ ରହିଛି ଚୋରି କରୁଥିବେ ସମସ୍ତଙ୍କର, ଏମିତିକି ବଳରାମ ମଧ୍ୟ ଚିନ୍ତା କରେ ସେଇଟା। ତେଣୁ ଭଗବାନ ଗଲେ, ଭଗବାନ ଏ ଲୀଳାରେ ବହୁତ କଥା ରହିଛି, ଭଗବାନ ଗଲେ ଦ୍ୱାରକାବାସୀମାନଙ୍କୁ ନେଇକିରି, ବିଶେଷ ଭାବରେ ଯେଉଁମାନେ ସତ୍ରାଜିତର ନିଜ ଜନ ତାକୁ ସବୁ ନେଇକିରି ଗଲେ, ଗଲେ ଦେଖିଲେ ବଣ ଜଙ୍ଗଲରେ ଯେଉଁ ରହିଛି ସେଠି ଏ ଯେଉଁ ଘୋଡ଼ାରେ ବସି ଯାଉଥିଲେ, ସେ ଘୋଡ଼ା ଚିହ୍ନରେ ରହିଛି, ଘୋଡ଼ାଟି ମୃତ୍ୟୁବରଣ କରିଛି, ଏବଂ ଇଏ ମଧ୍ୟ ମୃତ୍ୟୁବରଣ କରିଛି, ତାଙ୍କ ସବୁ ଶରୀର ଚିହ୍ନ ସବୁ ମିଳିଲା, ଏବଂ ଗୋଟେ ବାଘ ଆସିକି ତାଙ୍କୁ ସବୁ ନେଇଯାଏ, ସିଂହ ବା ବାଘ ଗୋଟେ ଆସିକି ତାଙ୍କୁ ସବୁ ଖାଇଦେଇ, ସିଂହର ପାଦ ସବୁ ରହିଛି। ତେଣୁ ସିଂହ ଜାଣିଲେ, ତାପରେ ସେ ଭଗବାନ କହିଲେ ଗୋଟେ ସେ ସିଂହଟା ଯାଇକି ଗୋଟେ ଗୋଟେ ଗର୍ତ୍ତ ଭିତରେ ଗୁମ୍ଫା ଭିତରେ ପ୍ରବେଶ କଲା, ପ୍ରବେଶ କରିଥିଲା, ସବୁ ରହିଛି ଚିହ୍ନ ରହିଛି। ତେଣୁ ଏଇ ଯେଉଁ ତାଙ୍କ ସାଙ୍ଗରେ ଯାଇଥିଲେ ଦ୍ୱାରକାବାସୀମାନେ, ତାଙ୍କୁ ସେ କହିଲେ, ତମେ ଆପଣ ଏଇଠି ରୁହନ୍ତୁ, ମୁଁ ଯାଉଛି ଭିତରକୁ। ସେ ଆସିଲେ, ସେ ଭିତରକୁ ଆସିଲେ, ଆସିକରି ବହୁତ ଦିନ କାଳ ରହିଗଲେ ଏମାନେ ସବୁ ଅପେକ୍ଷା କରିକରି କିଛି ଫେରିଲା ନାହିଁ, ଭଗବାନ ଆସିଲେ ନାହିଁ, ତେଣୁ ଫେରି ଆସିଲେ। ଆଉ ଦ୍ୱାରକାରେ ଭଗବାନ ପ୍ରଥମ ବିବାହ କରିଥିଲେ, ଆ ପରେ ସବୁ ଆସିବ ଘଟଣା। ଏଇ ପ୍ରଦ୍ୟୁମ୍ନଙ୍କ ଇଏ ଯେଉଁ ରହିଛି, ରୁକ୍ମିଣୀଙ୍କୁ ବିବାହ କରିଥିଲେ, ଗୋଟିଏ ବିବାହ କରିଛନ୍ତି, ଆଉ ସବୁ କନ୍ଦାକଟା ଆରମ୍ଭ କରିଦେଲେ, କୃଷ୍ଣ ମରିଗଲେ ବୋଲି ମୃତ୍ୟୁବରଣ କଲେ। ତେଣୁ ଭଗବାନ ଯେଉଁ ଗଲେ, ସେ ଗୁମ୍ଫାରେ ଥିଲେ ଭଗବାନ ରାମଚନ୍ଦ୍ରଙ୍କର ପାର୍ଷଦ ଜାମ୍ବବାନ, ଜାମ୍ବବାନ ଭଗବାନଙ୍କ ସେ ସତ୍ୟଯୁଗରେ ଅଛନ୍ତି ଜାମ୍ବବାନ। ଏ କେତେ ବର୍ଷ ତାଙ୍କ ଆୟୁଷ କେତେ କ'ଣ ରହିଛି କେ ଜାଣି, ଜାମ୍ବବାନ କୁହାଯାଏ ବ୍ରହ୍ମାଙ୍କର ହାଇ ହାଇରୁ ଜାତ ହେଇଛନ୍ତି, ହାଇ ହାଇ ମାରିଥିଲେ ବ୍ରହ୍ମା, ସେଇଠୁ ଜାତ ହେଇଥିଲେ ଜାମ୍ବବାନ। ତ ବର୍ଣ୍ଣନା କରାଯାଇଛି ସତ୍ୟଯୁଗରେ ଯେତେବେଳେ ବାମନ ଦେବ ଆସିଥିଲେ, ସେଇ ସମୟରେ ବାମନ ଦେବ ଏଇଭଳି ଭାବରେ ସବୁ ଦେଖେଇକିରି ବିଶ୍ୱକୁ ରୂପ ଦେଖେଇକିରି ସବୁ ଦୁଇ ପାଦରେ ମାପି ନେଲେ ଏବଂ ବଳି ମହାରାଜକୁ ବନ୍ଧନ କଲେ। ତେଣୁ କୁହାଯାଏ ସେଇ ସମୟରେ ଇଏ ଯେଉଁ ରହିଛନ୍ତି ଜାମ୍ବବାନ ସାରା ପୃଥିବୀକୁ ବହୁତ ଥର ପରିକ୍ରମା କଲେ, ଘୋଷଣା କଲେ ଆମର ପ୍ରଭୁ ଏଇଭଳି ଭାବରେ ଏଇଭଳି ଭାବରେ ଛୋଟିଆ ଛୋଟିଆ ପାଦ ଦେଖେଇକିରି କହିଲେ ତିନି ପାଦ ନେବେ, କିନ୍ତୁ ବିରାଟ ବିରାଟ ପାଦରେ ଦୁଇ ପାଦରେ ସବୁ ମାପି ନେଲେ ବଳିକୁ ବନ୍ଧନ କଲେ। ଏଇଭଳି ଭାବରେ ଜାମ୍ବବାନ ଘୋଷଣା କରିବା ବାହାନ କଲେ ସାରା ବିଶ୍ୱକୁ ପରିକ୍ରମା କରିଥିଲେ ସିଏ ଜାମ୍ବବାନ। ସତ୍ୟଯୁଗରେ ଭଗବାନଙ୍କର ଘଟଣା ହେଇଥିଲା ଏଇଟା, ଏଇଟା କୁହାଯାଏ ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗର ଘଟଣା ବାମନ ଦେବ ଆସିଥିଲେ। ତେଣୁ ଭଗବାନ ଯେଉଁ ରାମଚନ୍ଦ୍ର ଆସିଲେ, ଏ ସପ୍ତମମାନଙ୍କର ଅଠେଇଶତମ ତ୍ରେତୟା ଯୁଗରେ ଆସିଥିଲେ। ତେଣୁ ତାଙ୍କର ଯେଉଁ କନ୍ୟା ଥିଲେ, କନ୍ୟା ଏଇ ସତ୍ୟ ସତ୍ୟଭାମା ନା ନା କ'ଣ ତାଙ୍କ ନା ସତ୍ୟଭାମା ନା ସତ୍ୟଭାମା ସତ୍ୟଭାମାଙ୍କୁ ସେ ଚାହୁଁଥିଲେ ଭଗବାନ ରାମଚନ୍ଦ୍ରକୁ ବିବାହ ଦେବା ପାଇଁ। ଏ ଘଟଣା ସବୁ ଆସିବା ପରପରେ ସବୁ ବର୍ଣ୍ଣନା କରି ଛପନ ଦ୍ୱାରା ଆସିବ ସେ କଥା। ତେଣୁ ଯେତେବେଳେ ବିବାହ ଭଗବାନ ରାମଚନ୍ଦ୍ର କହିଲେ ମୁଁ ତ ଏକ ପତ୍ନୀ ବ୍ରତ, ଆଉ କେମିତି ମୁଁ ଇଏ କରିବି, ତୁମେ ଅପେକ୍ଷା କର କହିକରି ସିଏ ତପସ୍ୟା କରୁଥିଲେ, ଗୋବର୍ଦ୍ଧନରେ ତପସ୍ୟା କରୁଥିଲେ। ଆଉ ଯେତେବେଳେ ଭଗବାନ ଯାଇ ପହଞ୍ଚି ଯାଇଛନ୍ତି, ସେ ମଣିଟି ଗୋଟେ ଛୋଟ ପିଲା ଖେଳୁଥିଲେ ସେଠି, ଭଗବାନ ଯେତେବେଳେ ସେ ମଣି ନେବା ପାଇଁ ଆସନ୍ତି, ତାଙ୍କର ଯେ ଧାତ୍ରୀ ଥିଲେ ସେ ଚିତ୍କାର କରିବା ପାଇଁ ଆରମ୍ଭ କଲେ। ତେଣୁ ଜାମ୍ବବାନ ଜାମ୍ବବତୀ ଜାମ୍ବବତୀ ତାଙ୍କର କନ୍ୟା ହେଉଛି ଜାମ୍ବବତୀ, ଜାମ୍ବବାନ ଆସିଲେ ଫାଇଟିଂ କରିବା ପାଇଁ ଆରମ୍ଭ କରିଦେଲେ। ତାଙ୍କୁ ବୟସ ସେତେବେଳେ ଅଣତିରିଶ ତିରିଶ ବର୍ଷ, ଅଣତିରିଶ ବର୍ଷ ହେଇଥିଲା ବୋଲି କୁହାଯାଏ। ଅଣତିରିଶ ବର୍ଷରେ ଭଗବାନଙ୍କ ବିବାହ ଆରମ୍ଭ ହେଇଥିଲା, କାରଣ ଏଗାର ବର୍ଷ ବୃନ୍ଦାବନରେ କଟିଲା, ଅଠର ବର୍ଷ ମଥୁରାରେ କଟିଲା, ଦ୍ୱାରକା ଆସିଲା ବେଳକୁ ପାଖାପାଖି ଅଣତିରିଶ ବର୍ଷ। ତେଣୁ ତାଙ୍କ ସହିତ ଯୁଦ୍ଧ କଲେ କିଭଳି ଭାବରେ ନା, ଅଠେଇଶ ଦିନ ଅଠେଇଶ ରାତି ନନ୍ଷ୍ଟପ୍ ଯୁଦ୍ଧ ଚାଲିଲା। ଭଗବାନଙ୍କର ଯୁଦ୍ଧ ମନବୃତ୍ତି ଯେଉଁ ରହିଛି, ଆଉ ଏସବୁ ଯୁଦ୍ଧ ଏଭଳି କାହା ସହିତ କରିପାରିନଥିଲେ। ଜାମ୍ବବାନ ସହିତ କରିକିରି ତାଙ୍କର ଯୁଦ୍ଧ ଯେଉଁ ଇଚ୍ଛା ଥିଲା ସେଇଟା ପୂରଣ ହେଲା। ଏବଂ ଜାମ୍ବବାନ ଯେଉଁ ଯୁଦ୍ଧ କଲେ ଭଗବାନଙ୍କ ସହିତ ଯୁଦ୍ଧ କରି କରିକିରି ଯେତେବେଳେ ହାଲିଆ ହେଇଗଲେ, ସେତେବେଳେ ଜାଣିଲେ ପ୍ରଭୁ ଆପଣ ହେଉଛନ୍ତି ସେଇ ମୋର ପ୍ରଭୁ। ଜାନି ତ୍ୱାଂ ସର୍ବଭୂତାନାଂ ପ୍ରାଣ ଓଜ ସହବଳ ବିଷ୍ଣୁ ପୁରାଣ ପୁରୁଷଂ ପ୍ରଭୁ ବିଷ୍ଣୁ ମଧୀଶ୍ୱର ଦଶମ ସ୍କନ୍ଧ ଛପନ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି, ପ୍ରଭୁ ମୁଁ ଆସୁଛନ୍ତି ଜାଣିଲି ଆପଣ ପ୍ରଭୁ ସେଇ ଭଗବାନ ମୋର ପ୍ରଭୁ, ଯିଏକି ସର୍ବଭୂତାନାଂ ପ୍ରାଣ ଓଜ ସହବଳ, ପ୍ରାଣର ବଳ ଆପଣ, ମନର ବଳ ଆପଣ, ଶରୀରର ବଳ ଆପଣ, ଦେହର ବଳ ଆପଣ, ମନ ଇନ୍ଦ୍ରିୟ ଏବଂ ଶରୀରର ବଳ ହେଉଛି ଆପଣ। ଜାନି ତ୍ୱାଂ ସର୍ବଭୂତାନାଂ ପ୍ରାଣ ଓଜ ସହବଳ ବିଷ୍ଣୁ ପୁରାଣ ପୁରୁଷ, ଆପଣ ସେଇ ବିଷ୍ଣୁ ମୋର ପ୍ରଭୁ ରାମଚନ୍ଦ୍ର, ପ୍ରଭୁ ବିଷ୍ଣୁ ମହେଶ୍ୱରମ ଆପଣ ସେଇ ଆପଣଙ୍କ ସେ ପ୍ରଭାବ ରହିଛି ମୁଁ ଜାଣିଲି ଆଜି, ନହେଲେ ଆଉ କେହି ମୋତେ ଏଭଳି ଭାବରେ ପରାସ୍ତ କରିପାରିବେ ନାହିଁ କହିକିରି। ତେଣୁ ଭଗବାନ ଖୁସି ହେଇଗଲେ, ଭଗବାନ ଯେତେବେଳେ ହାତ ମାରିଦେଲେ ତାଙ୍କୁ, ତାଙ୍କର ଯେଉଁ ଯୁଦ୍ଧର ଯେଉଁ ଥିଲା ଶାନ୍ତ ପରିଶ୍ରାନ୍ତ ହେଇଯାଇଥିଲେ ସବୁ ଶରୀର ଠିକ୍ ହେଇଗଲେ, ଯେଉଁ ଶାନ୍ତ ହେଇଯାଇଥିଲେ, ଯେଉଁ କଷ୍ଟ ସବୁ ଥିଲା ପୀଡ଼ା ସବୁ ଥିଲା ସବୁ କୁଆଡ଼େ ପଳେଇଗଲା ଭଗବାନଙ୍କ ହସ୍ତର ସ୍ପର୍ଶରେ। ଏବଂ ଭଗବାନ କହିଲେ ଏଇଭଳି ଘଟଣା ସବୁ କହିଲେ ଏଇଭଳି ଭାବରେ ମୋର ସବୁ ଅପବାଦ ହେଉଛି, ମୁଁ ଏଇ ମଣିଟାକୁ ନେଇକିରି ମୁଁ ଦେଖେଇବି। କାରଣ ଯଦି ଭଗବାନ ନ ଯାଇଥିଲେ ମଧ୍ୟ ହେଇଥାନ୍ତା, କାରଣ ସମସ୍ତେ ଜାଣିଲେ ଯେ ପ୍ରକୃତରେ କୃଷ୍ଣ ଚୋରି କରିନାହାନ୍ତି, ତାଙ୍କୁ ଏଇଭଳି ଭାବରେ ସବୁ ଘଟଣା ହେଇ ସବୁ ଜାଣିପାରିଥିଲେ, କିନ୍ତୁ ତଥାପି ଭଗବାନ ଗଲେ, କାରଣ ଭଗବାନଙ୍କ ଆଉ ଗୋଟେ ଲୀଳା ସବୁ ରହିଛି। ତେଣୁ ଭଗବାନ ଜମ୍ଭବାନ କହିଲେ ପ୍ରଭୁ ମୁଁ ଏ ମଣି ଆପଣଙ୍କୁ ଯେମିତି ଦେବି ନାହିଁ ଦେବ ନାହିଁ ପ୍ରଭୁ ମୁଁ ଦେବି ଯେ ଗୋଟେ ସର୍ତ୍ତରେ ନା କ'ଣ ନା ମୋର କନ୍ୟାକୁ ଆପଣ ବିବାହ କରିବେ ତେଣୁ ଭଗବାନ ଜାମ୍ବବତୀ ସେ ଜାମ୍ବବତୀର ବୟସ ସେଇ ଅନୁସାରେ ହିସାବ କରନ୍ତୁ କେତେ ବର୍ଷ ହେଇଥିବ କେତେ ଲକ୍ଷ ବର୍ଷ ହେଇଥିବ ହିସାବ କରନ୍ତୁ ଜାମ୍ବବତୀଙ୍କର ଭଗବାନ ରାମଚନ୍ଦ୍ର ଯେତେବେଳେ ଆସିଲେ ଯଦି କୁହାଯିବ ତ୍ରେତା ଯୁଗର ଅନ୍ତିମରେ ଆସିଲେ ଦ୍ୱାପର ଯୁଗର ପରିମାଣ 864,000 ବର୍ଷ ଭଗବାନ ଦ୍ୱାପରର ଅନ୍ତିମରେ ଆସିଲେ ତେଣୁ ସେତିକି ବର୍ଷ ତାଙ୍କର ହେଇଥିଲା ଜାମ୍ବବତୀଙ୍କର ବୟସ ଜାମ୍ବବତୀଙ୍କର ଆୟୁଷ ବୟସ ସେତିକି ଥିଲା ଭଗବାନଙ୍କରି ଅଦ୍ଭୁତ ଲୀଳା ସବୁ ରହିଛି ତେଣୁ ଭଗବାନ ଜାମ୍ବବତୀଙ୍କ ସହିତ ଆସିଲେ ସେ ମଣିକି ଆଣିକି ଆସିଲେ ଏମାନେ ଦ୍ୱାରକାବାସୀମାନେ କ'ଣ କରୁଥିଲେ କ୍ରନ୍ଦନ କରିବା ପାଇଁ ଆରମ୍ଭ କରିଥିଲେ ଅମ୍ବିକା ମନ୍ଦିରରେ ସବୁ କ୍ରନ୍ଦନ କରି ବସୁଦେବ ଦେବକୀ ରୁକ୍ମିଣୀ ଏମାନେ ସବୁ କ୍ରନ୍ଦନ କରିବା ପାଇଁ ଆରମ୍ଭ କରୁଥିଲେ କ୍ରନ୍ଦନ କରୁଥିଲେ ତ ଆଉ ଭଗବାନ ଆସି ସେଇଠି ପହଞ୍ଚିଗଲେ ଜାମ୍ବବତୀଙ୍କ ସହିତ ଭଗବାନଙ୍କର ଦ୍ୱିତୀୟ ବିବାହ ଏହିଭଳି ଭାବରେ ହେଇଥିଲା ଆମର କହିବାର ଉଦ୍ଦେଶ୍ୟ ଥିଲା ଯେଉଁ ସତ୍ରାଜିତ ଅନ୍ତିମରେ ପୁଣି ତାଙ୍କୁ ଶତଧୂନ ତାଙ୍କୁ ହତ୍ୟା କରିବେ ଭଗବାନ କହିଲେ ଏଇଟାକୁ ଦେଇଦିଅନ୍ତୁ ରାଜାଙ୍କୁ ସେ ଶୁଣିଲେ ନାହିଁ ଭଗବାନ କଥା ଶୁଣିଲେ ନାହିଁ ଆଉ ରାଜାର ନିୟମ ମଧ୍ୟ ସେଇଭଳି ଭାବରେ ଯଦି କିଛି ଉପଯୁକ୍ତ ମାନେ ଉତ୍କୃଷ୍ଟ ବସ୍ତୁ ଆସିଛି ତେଣୁ ସେଇଟା ରାଜାଙ୍କୁ ପ୍ରଦାନ କରାଯିବ ତେଣୁ ଏ କୈବର୍ତ୍ତ ସେ ଜାଣିଛନ୍ତି ରାଜ୍ୟର ନିୟମ ରହି ଜାଣିଛନ୍ତି ତେଣୁ ସେ ଉପହାର ଦେଲେ ଅବଶ୍ୟ ସେଇଟା ନ ଦେଇଥିଲେ ବି ଚଳିଥାନ୍ତା କାରଣ ସେଇଟା କ'ଣ କିଏ ଜାଣୁଛି ସେ ନିଜେ ଖାଇପାରିଥାନ୍ତି କିନ୍ତୁ ଏଇଠି କୁହାଯାଉଛି ଉପାଦରୁ ଉପାୟନମ୍ ଏଠି ଅଦ୍ଭୁତ ବସ୍ତୁ ଦେଖିକରି ସେ ଜଣେ ନିଶ୍ଚିତ ଭାବରେ ଜଣାପଡ଼ୁଛି ଜଣେ ରାଜ୍ୟର ନିୟମକୁ ଠିକ୍ ଭାବରେ ପାଳନ କରୁଥିଲେ କୈବର୍ତ୍ତ କହିଲେ ଶୂଦ୍ର ସେମାନେ କିନ୍ତୁ ଶୂଦ୍ର ହେଲେ ମଧ୍ୟ ଇଏ କ'ଣ ନିୟମ ରାଜା ନିୟମ ଅନୁସାରେ ସେ ରାଜାଙ୍କୁ ପ୍ରଦାନ କଲେ ଉପାଦରୁ କହିଲେ କ'ଣ ଗିଫ୍ଟ ଦେଲେ ଉପାୟନ ବା ଏ ଯେଉଁ ଗୋଟେ ଉପହାର ପ୍ରଦାନ କଲେ ରାଜାଙ୍କୁ ସମ୍ବରାସୁରଙ୍କୁ ଦେଲେ ପ୍ରଦାନ କଲେ ଏଭଳି ଅଦ୍ଭୁତ ମାଛ ଦେଖିଲେ ସବୁ ଲୋକମାନେ ଆସି ଗଦା ହେଇଗଲେ ସେଠି ତାଙ୍କ ରାଜ୍ୟରେ ଏତେ ମାଛ ଦେଖିନଥିଲେ କେହି ଆଗରୁ ଏଇଭଳି ଭାବେ ରାଜା ମଧ୍ୟ ଦେଖିକି ଆଶ୍ଚର୍ଯ୍ୟ ହେଇଗଲେ ତେଣୁ ସମ୍ବରାୟ କୈବର୍ତ୍ତା ଉପାଯୋଗ ଉପାୟନ ଯେତେବେଳେ ପ୍ରଦାନ କଲେ ସେଠି ସୁଦା ମହାନସ ନିଦ୍ୱା ତେଣୁ ରାଜା ତାଙ୍କର ଯେଉଁ ରୋଷେଇଆମାନେ ସବୁ ଅଛନ୍ତି ତାଙ୍କର ହେଡ଼୍କୁ ଡାକିଲେ ଡାକିକି କହିଲେ ନିଅ ଏଇଟା ଭୁଲ ରୋଷେଇ କରିବ ମହାନସଂ କହିଲେ କିଏ ରୋଷେଇଆ ରୋଷେଇ ଘରକୁ ନେଇଗଲେ ରୋଷେଇଆ ତାଙ୍କର ନେଇକରି ଅବଧ୍ୟନ ସୁଧିତିନା ଅଦୁତମ ଗୋଟେ ସେଇ ଅନୁସାରେ ଗୋଟେ କୁରାଡ଼ି ଫୁରାଡ଼ିରେ ସବୁ ଇଏ କରିଥିବେ ଏତେ ବିରାଟ ଗୋଟେ ମାଛ ଆଉ କ'ଣ ପନିକିରି କାଟିବେ ନା କ'ଣ ଛୁରୀ ଲେଖା ହେଇଛି ଆଉ ସେ ଛୁରୀ କ'ଣ ଏଇ କାଟି ହେବ ସେ ବଡ଼ ବିରାଟ ବଡ଼ ଛୁରୀ ହେଇଥିବ ଛୁରୀ ମଧ୍ୟ ସେଇଭଳି ଭାବରେ ହେଇଥିବ ବିରାଟ ବଡ଼ ମାଛ ନା ସାଧାରଣ ମାଛ କାଟିବା ପାଇଁ ଛୁରୀ ସେ ଛୁରୀରେ ହେବ ନାହିଁ ବିରାଟ ବଡ଼ ଛୁରୀ ତାକୁ କାଟିଥିବେ କିନ୍ତୁ ତା ଭିତରେ ଭଗବାନ ଠିକ୍ ଭାବରେ ସୁରକ୍ଷିତ ରହିଛନ୍ତି ତେଣୁ ନିତ୍ୟ ଅବଧ୍ୟନ ସୁଧିତିନା ଅଦ୍ଭୁତ କାହିଁ କୁହାଗଲା ନା ସେମାନେ ସେଠି ଉପହାର ସ୍ୱରୂପ ଅଦ୍ଭୁତ ଏ ଅଦ୍ଭୁତ ମତ୍ସ୍ୟଟା ଆଗରୁ ତା ମାନେ ଆଗରୁ କେହି ଦେଖିନଥିଲେ ସେଭଳି ଏଭଳି ମାଛ ଏତେ ବଡ଼ ମାଛ ଅଛି ବୋଲି କେହି ଜାଣିନଥିଲେ ଗୋଟେ ରହିଛି ପଶୁ ବା ଗୋଟେ ଜୀବ ରହିଛି ତା ନାଁ ତିମିଙ୍ଗିଳ ମହାଭାରତରେ ବର୍ଣ୍ଣନା କରାଯାଇଛି ବା ଭଗବତ ମଧ୍ୟ ବର୍ଣ୍ଣନା କରାଯାଏ ତିମିଙ୍ଗିଳ ବୋଲି କୁହାଯାଏ ଯେଉଁ ବୈଜ୍ଞାନିକମାନେ କହନ୍ତି ଆଗରୁ ଗୋଟେ ଥିଲା ଆମର ଗୋଟେ ଏଭଳି ଭାବରେ ଜୀବ ଥିଲା କ'ଣ ତା ନା ଡାଇନୋସର ଆଉ ବର୍ତ୍ତମାନ ସେ ନାହିଁ କିନ୍ତୁ ପ୍ରଭୁପାଦ ମହାରାଜ କହିଛନ୍ତି ସେଭଳି କିଛି ଜୀବ ନଥିଲେ ପ୍ରକୃତରେ ଏ ତିମିଙ୍ଗିଳ ଗୋଟେ ରହିଛି ଯେଉଁଟା ଜୀବ ଗୋଟେ ତିମିକୁ ମଧ୍ୟ ଗିଳିଦିଏ ବିରାଟ ବିରାଟ ଜାହାଜ ମଧ୍ୟ ଗିଳିଦେବ ସେ ଏଭଳି ଜୀବ ଅଛନ୍ତି ସମୁଦ୍ରରେ ତିମିଙ୍ଗିଳ ବୋଲି କୁହାଯାଏ ତେଣୁ ସେଇଭଳି ଭାବରେ ଏ ଜୀବ ଏ ଯେଉଁ ମାଛ ରହିଛି ଅଦ୍ଭୁତ ମାଛ ଏଭଳି ମାଛ ସେ ଦେଖିନଥିଲେ ଏତେ ବିରାଟ ମାଛ କେତେ ଫୁଟ ହେଇଥିବ ସେ ବର୍ଣ୍ଣନା କରାଯାଏନି କେଉଁ ଦେଖିନାହିଁ କୁଆଡ଼େ ପଡ଼ିନି କେଉଁଠି କେତେ ବଡ଼ ହେଇଥିବ ଅଦ୍ଭୁତ ମାଛ ସେଥିପାଇଁ ଅଦ୍ଭୁତ ଶବ୍ଦ ବ୍ୟବହାର କରାଯାଇଛି ଅଦ୍ଭୁତ ମାଛ ଦେଖିକରି ତେଣୁ ରୋଷେଇଆ ଗଲେ ଇଏ କରିବା ପାଇଁ, ତେଣୁ ଏ ଯେଉଁ କୈବର୍ତ୍ତ କୈବର୍ତ୍ତରୁ ମୋର ମନେ ପଡ଼ିଲା ଭଗବାନଙ୍କ ଲୀଳାରେ ଜଣେ କୈବର୍ତ୍ତ ଭାଗ ନେଇଥିଲେ। ହଁ ଭଗବାନ ଲୀଳା ଯେତେବେଳେ ଭଗବାନ ଯାଇଛନ୍ତି ଗଙ୍ଗା ପାରି ହୋଇ ଯାଉଛନ୍ତି, ସେହି ସମୟରେ କୈବର୍ତ୍ତ ଏ କୈବର୍ତ୍ତ କହିଲେ ପ୍ରକୃତରେ ଇଏ ଥିଲେ କଇଁଚ ଥିଲେ। ହଁ ଭଗବାନ ଯେଉଁ କ୍ଷୀରସାଗର ରହିଛନ୍ତି, ଯେଉଁ ଅନନ୍ତ ଶଯ୍ୟାରେ ଶୟନ କରିଛନ୍ତି, ଏ କଇଁଚ ସେଠି ଭଗବାନଙ୍କର ସ୍ପର୍ଶ କରିବା ପାଇଁ ଚାହୁଁଥିଲେ, କିନ୍ତୁ ସେଠି ସୁଯୋଗ ମିଳିନଥିଲା, ତେଣୁ ଆଜି ସେ କୈବର୍ତ୍ତ ରୂପରେ ଆସିଛନ୍ତି। ତେଣୁ ଇଏ ସେ କୈବର୍ତ୍ତ ଯେମିତି ଭଗବାନ ରାମଚନ୍ଦ୍ର ଲୀଳାରେ ଭାଗ ନେଇଥିଲେ, ଏଇ କୈବର୍ତ୍ତ ମଧ୍ୟ ସେହିଭଳି ଭଗବାନ କୃଷ୍ଣଚନ୍ଦ୍ର ଲୀଳାରେ ଭାଗ ନେଇଛନ୍ତି। କେତେ ତାଙ୍କର ଭାଗ୍ୟ, କୈବର୍ତ୍ତଙ୍କର ଭାଗ୍ୟ ଦେଖନ୍ତୁ। ତେଣୁ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ସେ କୈବର୍ତ୍ତ ଯିଏ ଥିଲେ, କୈବର୍ତ୍ତ ଯେତେବେଳେ ଭଗବାନ ରାମ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣ ଏବଂ ସୀତା ଏ ଦେବୀ ଯେଉଁ ତାଙ୍କର ରହିଛନ୍ତି, ଯେଉଁ ରାଜା ତାଙ୍କର ସେ ଯେଉଁ ନିଷାଦରାଜ ତାଙ୍କୁ ଡାକିଲେ, ଭଗବାନ ପାରି କରେଇବେ, ଗଙ୍ଗା ପାରି କରେଇବେ, ପାରି କରେଇଲା ବେଳକୁ ସେ ସମୟରେ କୈବର୍ତ୍ତ ଶୁଣୁନାହିଁ, କୈବର୍ତ୍ତ ଶୁଣୁନାହିଁ। ତେଣୁ ଏଇଟା ଆମର ଗଙ୍ଗା କିଏ ଆମର ଲେଖିଛନ୍ତି ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ, ସବୁ ଯେଉଁ ରଖିଛନ୍ତି ବୈଦେଶ ବିଳାସ ସୀତାଦେବୀ ଭଗବାନ ରାମଚନ୍ଦ୍ର ଲୀଳାକୁ ବୈଦେଶ କହିଲେ ବିଶେଷ ଭାବରେ ସୀତାଦେବୀଙ୍କର କଥା ବର୍ଣ୍ଣନା କରାଯାଇଛି। ବୈଦେହୀର ଈଶ କହିଲେ ରାମଚନ୍ଦ୍ର, ଭଗବାନ ରାମଚନ୍ଦ୍ରଙ୍କ ଲୀଳା ବିଳାସ ବର୍ଣ୍ଣନା କରିଛନ୍ତି। କେତେ ରହିଛନ୍ତି କବି ସବୁ ରହିଛନ୍ତି, ଦେଖନ୍ତୁ ସବୁ କାବ୍ୟ ବରେ ଆରମ୍ଭ କରିଛନ୍ତି, କେତେ ତାଙ୍କର କବିତ୍ୱ ରହିଛି ଏଇଥିରେ ଆମେ ଜାଣିବା। ଉପେନ୍ଦ୍ର ଭଞ୍ଜ ତେଣୁ ଯେତେବେଳେ ସେ ବର୍ଣ୍ଣନା କରିଛନ୍ତି ଉପେନ୍ଦ୍ର ଭଞ୍ଜ, ସେ କହୁଛନ୍ତି ବଧିର ନୁହଇ ବୀର ବୋଇଲା ତୁ ଦେବର ଶୁଣିଲେଣି ପଥରେ ପଥର ବଢ଼େଇଦେଲେ ବଢ଼ାଇ ଦେଲେ ପୟର ଭାଗ କାହିଁ ରଘୁବୀର ପୟରେ ଖେଳିତ କରି ବସନେ ପୋଛି। ଏଭଳି ଭାବରେ ରହିଛି ଭଗବାନ, ସେ ଶୁଣିଥିଲେ ଭଗବାନ ଯେତେବେଳେ ଆସୁଥିଲେ ସେଇ ସମୟ ବିଶ୍ୱାମିତ୍ରଙ୍କ ସହିତ ପାଠରେ ଇଏ ଗୌତମ ଋଷିଙ୍କର ପତ୍ନୀ ଅହଲ୍ୟା ଯେଉଁ ଗୋଟେ ଥର ଅହଲ୍ୟା ବହୁତ ସୁନ୍ଦରୀ ଦେଖିବା ପାଇଁ ଥିଲେ, ଏବଂ ଇନ୍ଦ୍ର ମଧ୍ୟ ଚାହୁଁଥିଲେ ତାଙ୍କୁ ବିବାହ କରିବା ପାଇଁ, କିନ୍ତୁ ବ୍ରହ୍ମା ତାଙ୍କୁ ପ୍ରଦାନ କରିଥିଲେ, ଗୌତମ ଋଷିଙ୍କୁ ପ୍ରଦାନ କରିଥିଲେ। ଇନ୍ଦ୍ର ସୂର୍ଯ୍ୟ ଏମାନେ ସବୁ ଚାହୁଁଥିଲେ ତାଙ୍କୁ ବିବାହ କରିବା, କିନ୍ତୁ ଇନ୍ଦ୍ର ଗୋଟେ ଥର ଗୌତମ ଋଷିଙ୍କର ବେଶରେ ନକଲି ବେଶ ପଡ଼ିକରି ଯାଇକରି ଅହଲ୍ୟାଙ୍କ ସହିତ ସଙ୍ଗ କରିଥିଲେ, ଏଇଟାକୁ ଦେଖିପାରିଲେ ଗୌତମ ଋଷି ଜାଣିକି ତାକୁ ଅଭିଶାପ ଦେଇଦେଇଥିଲେ। ସେ ଇନ୍ଦ୍ର କହିଲେ ତୁମର ସହସ୍ର ଜ୍ୱନି ହୋଇଯିବ ତୁମ ଶରୀରରେ, ତାପରେ ସେ ପ୍ରାର୍ଥନା କରିବାରୁ ତାଙ୍କ ଶରୀରରେ ସହସ୍ର ଅକ୍ଷୟ ହୋଇଗଲା, ସହସ୍ର ସେଇଟା ସହସ୍ର ଚକ୍ଷୁ ହୋଇଗଲା। ତେଣୁ ଇନ୍ଦ୍ରଙ୍କର ଗୋଟେ ନାମ ହେଉଛି ସହସ୍ର ଅକ୍ଷୟ, ଭଗବାନ ମଧ୍ୟ ଆମର ଯେଉଁ ରହିଛି ଇଏ ରହିଛି ଯେଉଁ ପୁରୁଷ ସୂକ୍ତ ମନ୍ତ୍ରରେ ମଧ୍ୟ ସେ ଶବ୍ଦଟି ବ୍ୟବହାର ସହସ୍ରାକ୍ଷ ସହସ୍ରପାଦ ଓଂ ସହସ୍ର ଶୀର୍ଷା ପୁରୁଷା ସହସ୍ରାକ୍ଷ ସହସ୍ରପାଦ ଏସବୁ ରହିଛି ଇଏ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କୁ ଆରାଧନା କରିଥିଲେ ଦେବତାମାନେ ଯାଇଥିଲେ ସମୁଦ୍ର ତଟରେ ଦଶମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତେଣୁ ଇଏ ତାଙ୍କ ଶରୀରରେ ହଜାର ଆଖି ରହିଛି ହଜାର ଆଖି ଏଇ କଥା ଗୋପୀମାନେ କହିଥିଲେ ପ୍ରଭୁ ଆପଣ ଆମକୁ ଗୋଟିଏ ଦୁଇଟି ଆଖି ଦେଲେ ଆଉ ଇନ୍ଦ୍ରକୁ ଦେଲେ ହଜାର ଆଖି ପୁଣି ଯେଉଁ ଆଖି ଦେଲେ ସେ ଆଖିରେ ପତା ଲଗାଇ ଦେଲେ ଗୋପୀମାନେ କହୁଛନ୍ତି ସେଇଟା ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି ଯେ କ'ଣ କୋଟି କୋଟି ନେତ୍ର ନାହିଁ ଦେଲ ସବେ ଦିଲ ଦୁଇ ତାହାତେ ନିମିତ ନେତ୍ର କି ଦେଖିବି ମୁଁ ଭଗବାନଙ୍କର ଏଭଳି ସୌନ୍ଦର୍ଯ୍ୟ ରହିଛି ଭଗବାନ ନିଜେ ମଧ୍ୟ ସେ ରୂପ ଦେଖିକିରି ଆକର୍ଷିତ ହୁଅନ୍ତି ଏଭଳି ଭଗବାନ ସୌନ୍ଦର୍ଯ୍ୟ ରହିଛି ତେଣୁ ଗୋପୀମାନେ ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି ଭାଗବତ ଭାଗବତ ଦଶମ ସ୍କନ୍ଦ ଏକତିରିଶ ଅଧ୍ୟାୟରେ ମଧ୍ୟ ସେ ଶ୍ଳୋକଟି ଅଛନ୍ତି କ'ଣ ଅଟତି ଯବାନିକାନନମ ତ୍ରୁଟି ଯୋଗାୟତେ ତ୍ୱାପସଦା କୁଟିଳଂ କୁନ୍ଦଳଂ ଶ୍ରୀମୁଖାଞ୍ଚତେ ଜଡ଼ଉ ଦୀକ୍ଷତା ପଦ୍ମ କ୍ରୋଦୁଷା ତେଣୁ ଭଗବାନ ଯେତେବେଳେ ସକାଳ ହେଇଯାଆନ୍ତି ହେଇଯାଏ ଭଗବାନ ଚାଲିଯାଆନ୍ତି କ'ଣ ଅନିକାନନ କାନନକୁ ଚାଲିଯାଆନ୍ତି ଦିବସରେ ତେଣୁ ଗୋପୀମାନଙ୍କର ଭଗବାନ ବିରହରେ ଗୋଟିଏ କ୍ଷଣ ଯୁଗ ଶତମୀପମ ଗୋଟିଏ କ୍ଷଣ ଶହେ ଯୁଗ ଭଳି ଲାଗେ ଭଗବାନ ବିରହରେ ତେଣୁ ଯେତେବେଳେ ସନ୍ଧ୍ୟା ହେଇଯାଏ ଯେତେବେଳେ ଭଗବାନ ଫେରନ୍ତି କୌତୁଳି ସମୟରେ ସେହି ସମୟରେ ଭଗବାନ ରୂପ ଦର୍ଶନ କରିକିରି ସେଠି କହନ୍ତି ତାଙ୍କର ଝଡ଼ ଉଦୀକ୍ଷତା ପଦ୍ମକ୍ରୋଦୁଷା ତାଙ୍କର ଯେଉଁ ଚକ୍ଷୁରେ ଯେଉଁ ରହିଛି ପଲକ ରହିଛି ସେଥିପାଇଁ ସେମାନେ ବ୍ରହ୍ମାଙ୍କୁ ନିନ୍ଦା କରନ୍ତି ବିଧିର ନିନ୍ଦନ କରେ କୋଟି ନେତ୍ର ଦେଲ ନାହିଁ ଦୁଇଟି ନେତ୍ର ଦେଲ ଇନ୍ଦ୍ରଙ୍କୁ ଦେଇଛନ୍ତି ହଜାର ଚକ୍ଷୁ ଦେଲ ଆଉ ଆମକୁ ଦୁଇଟି ଚକ୍ଷୁ ଦେଲେ ତା ଦେହରେ ପୁଣି ନିମିଷ ଦେଇଛ ଆମେ କ'ଣ ଭଗବାନ ଦର୍ଶନ କରିବୁ ତେଣୁ ଏଇଭଳି ଭାବରେ ଗୌତମ ଯେତେବେଳେ ଅଭିଶାପ ଦେଇଥିଲେ ତାଙ୍କର ସେ ସହସ୍ରାକ୍ଷ ହେଇଯାଇଥିଲେ ଏବଂ ହଲିଆ ମଧ୍ୟ ପଥର ହେଇଯାଇଥିଲେ ପାଟିରେ ପଥର ହେଇଯାଇଥିଲେ ଭଗବାନ ରାମଚନ୍ଦ୍ର ଏବଂ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ସହିତ ଯେତେବେଳେ ଆସୁଛନ୍ତି ଯେତେବେଳେ ଦେଖିଲେ ଅଦ୍ଭୁତ ପଥର ଗୋଟେ ନାରୀ ମୂର୍ତ୍ତି ଭଳି ରହିଛନ୍ତି ଆଉ ପଥର ଭଳି ରହିଛନ୍ତି ଭଗବାନ ପଚାରିଲେ ଭଗବାନ ପଚାରିଲେ କିଏ ଭଗବାନ ବିଶ୍ୱାମିତ୍ର କହିଲେ ତୁମେ ତାଙ୍କୁ ପାଦରେ ସ୍ପର୍ଶ କର କିନ୍ତୁ ଭଗବାନ ରାମଚନ୍ଦ୍ର କେମିତି ସ୍ପର୍ଶ କରିବେ ଚିନ୍ତା କରୁଥିଲେ ତଥାପି ପାଦ ସ୍ପର୍ଶ କରିଦେଇଛନ୍ତି ସେତେବେଳେ ସେ ପୁଣି ନାରୀ ରୂପ ଧାରଣ କଲେ ଅହଲ୍ୟା ରୂପରେ ଆସିଲେ ପୁଣି ନାରୀ ରୂପ ଧାରଣ କଲେ ତେଣୁ ଏହି ଘଟଣା ସାରା ପୃଥିବୀ ସାରା ବ୍ୟାପିଗଲା ଘଟଣା ତୁଣ୍ଡ ବାହିତ ସହସ୍ର କୋଷ ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି ସେ ବଣ ପାର ହେଇକି ଯେତେବେଳେ ଆସୁଛନ୍ତି ତା ପାଖରେ ଯେଉଁ ସବୁ ଆଶ୍ରମ ସବୁ ରହିଛି ଭଗବାନ ଯାଉଛନ୍ତି ଏଠିକି ଯିବେ ମିଥିଳା ଯିବେ ମିଥିଳା ଯିବା ବାଟରେ ଏସବୁ ଘଟଣା ହେଇଛି ତେଣୁ ଆଉ ଯେତେ ସବୁ ଆଶ୍ରମ ସବୁ ରହିଛି ସବୁ ବ୍ରହ୍ମଚାରୀମାନେ ସବୁ ଭଗବାନ ଅଛନ୍ତି ସେମାନେ ସବୁ ପଥର ସବୁ ଆଣି ରଖୁଛନ୍ତି ସେଇଠି ପାଖରେ ପଥର ସବୁ ରଖିଛନ୍ତି ଭଗବାନଙ୍କ ପଥର ଭଗବାନ ପାଦ ସ୍ପର୍ଶରେ ସେ ନାରୀ ହେଇଗଲେ ଆମର ବିବାହ କରିକି ରହିବ ଆନନ୍ଦରେ ରହିବ କହିକିରି ସବୁ ବ୍ରହ୍ମଚାରୀମାନେ ସବୁ ଗୋଟେ ଗୋଟେ ପଥର ଆଣିକି ରଖୁଛନ୍ତି କିଏ ବଡ଼ ପଥର କିଏ ବଡ଼ ପଥର କିଏ ଭଳିଆ ଘୋରା ପଥର ସବୁ ଆଣି ରଖୁଛନ୍ତି ଗୋରୀ ସ୍ତ୍ରୀ ଏ ସେ ସେ ରାଧା କୃଷ୍ଣ କଥାଟି କହୁଥିଲେ ମୁଁ ତ କେତେ ଦିନ ସତ ଏଇଟା ସତରେ କହୁଥିଲି ଯାହା ବି ହଉ ତେଣୁ ଇଏ ଯେଉଁ ରହିଛନ୍ତି ବଧିର ପାଖରେ ଆସି ଗଙ୍ଗା ନଦୀରେ ପହଞ୍ଚିଗଲେ ଗଙ୍ଗା ନଦୀରେ ପହଞ୍ଚିଗଲା ବେଳେ ସେତେବେଳେ ଏ କଥା ବଧିର ଖବର ପାଇଛନ୍ତି ତେଣୁ ସେ ଶୁଣୁନଥିଲେ ତେଣୁ ଲକ୍ଷ୍ମଣ ମଧ୍ୟ କହିଲେ ରାମଚନ୍ଦ୍ର ଡାକିଲେ ରାଜା ମଧ୍ୟ ନିଷାଦ ରାଜା ଡାକିଲେ ମଧ୍ୟ ସିଏ କହି ତାହାପରେ ଏ କଥାଟି କହିଲେ ବଧିର ନୁହେଁ ହିଁ ବୀର ହେ ବୀର ମୁଁ ବଧିର ନୁହେଁ ମୁଁ ଶୁଣିପାରୁଛି ସବୁ ବୋଇଲା ତୁମ ଧୀବର ହେଲେ ଶୁଣିଲିଣି ପଥରେ ପଥର ବଳା ମୁଁ ଶୁଣିଛି ପଥରେ ଆପଣ ଯେତେବେଳେ ଆସିଲା ବେଳେ ଗୋଟେ ପଥର, ଯେଉଁଟା ଅବଳା ଜଣେ ସ୍ତ୍ରୀ ଲୋକ ପଥର ହେଇଯାଇଥିଲେ, କିନ୍ତୁ ବାଲି ପଡ଼ିକରି ଆପଣଙ୍କ ଚରଣରୁ ବାଲି ପଡ଼ିକରି ସିଏ ସ୍ତ୍ରୀ ଲୋକରେ ପରିଣତ ହେଇଗଲେ। ତେଣୁ ମୋର ଆଶଙ୍କା ଉପଜେ ନୌକା ନାୟିକା ହେଲେ ବୁଡ଼ିବ କେଡ଼ା, ମୋର ନୌକାଟା ଯଦି ନାୟିକା ହେଇଯିବ ବୋଲେ ସ୍ତ୍ରୀ ଲୋକ ହେଇଯିବ, ମୁଁ ଟିକେ ଗୋଟିଏ ସ୍ତ୍ରୀ ତ ଚଳେଇପାରୁନାହିଁ, ଆଉ ପୁଣି ଦୁଇଟା ହେଲେ କେମିତି କ'ଣ କରିବି। ତେଣୁ ଭଗବାନ ଏଇ ଭଗବାନ ଓ ଭକ୍ତର ଏଇ ଭାବର ଆଦାନ ପ୍ରଦାନ, ତେଣୁ ଭଗବାନ ବଢ଼େଇ ଦେଲେ ପୟର, ତାକୁ ଭଗବାନ ବହୁତ ସୁନ୍ଦର ଭାବରେ ତାକୁ ଇଏ କରିକିରି ଜଳରେ ସଫା କରି ସେ ଜଳକୁ ନିଜ ଶରୀରରେ ନିଜ ଶିରରେ ପକାଇକିରି ତାଙ୍କର ପରିବାରବର୍ଗ ସବୁ ଦେଇକିରି ଏବଂ ଭଗବାନ ପାଦକୁ ପୋଛି ଦେଇକିରି ବହୁତ ଯତ୍ନରେ ବହୁତ ଆଦରରେ ବହୁତ ପ୍ରେମରେ ନୌକାରେ ଚଢ଼େଇକିରି ନେଇକିରି ଗଲେ ଗଙ୍ଗା ପାରି କରେଇଲେ। ଗଙ୍ଗା ଯେତେବେଳେ ପାରି କରେଇଲେ ସେହି ସମୟରେ ଭଗବାନ ରାମଚନ୍ଦ୍ର ଚିନ୍ତା କରୁଛନ୍ତି, ମୋତେ ଏ ଧୀବର ପାରି କରେଇଲେ ଆଉ କ'ଣ ମୁଁ ଦେବି, କେତେ ଟଙ୍କା ଦେବି, କ'ଣ କରିବି। ଭଗବାନ ତ କ'ଣ ତାପସ ବେଶ ବିଶେଷ ଉଦାସୀ, 14 ବର୍ଷ ରାମ ବନବାସୀ ଏ ନିୟମ ରହିଛି କୈକେୟୀଙ୍କର ସର୍ତ୍ତ ଅନୁସାରେ, ଭଗବାନ କିଛି ନାହିଁ ତାଙ୍କ ପାଖରେ। କିନ୍ତୁ ସୀତାଦେବୀ ତାଙ୍କର ମୁଦ୍ରିକାକୁ ପ୍ରଦାନ କଲେ, ସୀତାଦେବୀ ଜାଣିପାରିଲେ ଭଗବାନଙ୍କର ମନୋଭାବକୁ ଜାଣିପାରି ମୁଦ୍ରିକାକୁ ପ୍ରଦାନ, ରତ୍ନ ମୁଦିକା ଦେଲେ, ଭଗବାନ ରାମଚନ୍ଦ୍ର ଖୁସି ହେଇକିରି ତାଙ୍କୁ ପ୍ରଦାନ କଲେ। କିନ୍ତୁ ବଧିର କହିଲେ ନା ମୁଁ ଏବେ ନେବି ନାହିଁ ଏଇଟାକୁ, ବହୁତ ବାଧ୍ୟ କହିଲେ ଠିକ ଅଛି ଆପଣ ଯେତେବେଳେ ଫେରିବେ ସେତେବେଳେ ମୁଁ ଯଦି ହେବ ଚିନ୍ତା କରିବି ନେବା ପାଇଁ। ଏବେ ଆଉ କେତେ ଜଣ କହନ୍ତି, ଆଚାର୍ଯ୍ୟମାନେ କହନ୍ତି ପ୍ରଭୁ ଆମର ତ ଏକା ଭାଇ, ଆମେ ସବୁ ସବୁ ଆମର ବ୍ୟବସାୟ ହେଉଛି ଏକା, ଆମେ କ'ଣ ବୃତ୍ତିରେ ଆମେ ଏକା ସବୁ, ଆମେ ମୁଁ ନୌକା ପାର କରୁଛି ଧୀବର, ଆପଣ ମଧ୍ୟ ସେଇଭଳି ଭାବେ ପାର କରୁଛନ୍ତି ନା କ'ଣ ପାର କରୁଛି ନା ବ୍ୟବସାୟ କରିକି ଆପଣ ପାର କରୁଛନ୍ତି, ଆମେ ଗଙ୍ଗା ନଦୀ ପାର କରିଦେ ଆପଣ ଭବସାଗର ପାର କରିଦେଉଛନ୍ତି, ତେଣୁ ଆମକୁ ଭବସାଗର ପାର କରିଦେଲେ ହେଲା ଆଉ କ'ଣ ଦରକାର, ଆଉ ଅଧିକା କ'ଣ ପଇସା ପତ୍ର ଦରକାର। ଏଇଭଳି ଭାବରେ କୈବର୍ତ୍ତ ସେଇଭଳି ଭାବରେ ଭଗବାନ ଲୀଳାରେ ସାମିଲ ହେଇଗଲେ। କୈବର୍ତ୍ତ ଭଗବାନ ଅବଶ୍ୟ ସମସ୍ତେ ଦ୍ୱାରକାବାସୀମାନେ, ଏ ବର୍ଷ ଏଇ ଦ୍ୱାରକାର କଥା ନୁହଁ, ଇଏ ଅଲଗା ଦ୍ୱାରକାକୁ ଲାଗିକିରି ଆଉ ଗୋଟେ ସ୍ଥାନ ରାଜ୍ୟ, ଇଏ ଯେଉଁ ରହିଛନ୍ତି ଶମ୍ବରାସୁର, ଶମ୍ବରାସୁର ରାଜ୍ୟର କଥା, ତେଣୁ ଇଏ ଦ୍ୱାରକାବାସୀ ଏମାନେ ନୁହନ୍ତି ଯଦିଓ, କିନ୍ତୁ ଭଗବାନଙ୍କ ଲୀଳାରେ ସାମିଲ ହେଇଗଲେ। ଯେଉଁ ପ୍ରଧାନ ଭଗବାନ ପ୍ରଦ୍ୟୁମ୍ନକୁ ଏଇଭଳି ଭାବରେ ଯେ ପ୍ରଦାନ କଲେ, ଭଗବାନ ପ୍ରଦ୍ୟୁମ୍ନ ତାପରେ ଆସିବେ କାଟିଦେଲା ବେଳକୁ, ତାପରେ ବର୍ଣ୍ଣନା କରାଯାଇ ଦୁଷ୍ଟୁଆ ତଦୁଦରେ ବାଳଂ ମାୟାବତୈ ନ୍ୟବଦୟନ୍ ନାରଦ କଥୟତ୍ ସର୍ବଂ ତସ୍ୟା ସଂକୃତିଚେତସ ବାଳସ୍ୟ ତତ୍ତ୍ୱମୁତ୍ପତ୍ତି ମତ୍ସ୍ୟୋଦର ନିବେଶନମ୍। ଏସବୁଟି ଆମେ ଆସନ୍ତାକାଲି ଆଲୋଚନା କରିବା। ଏଇଭଳି ଭାବରେ ସେ ତାଙ୍କର ଯେଉଁ କାଟିଲା ବେଳକୁ ତାଙ୍କ ଉଦରରେ, ସେ ମାଛର ଉଦରରେ, ଅଦ୍ଭୁତ ମାଛର ଉଦରରେ ଗୋଟେ ଛୋଟ ପିଲାକୁ ଦେଖିଲେ, ତେଣୁ ସିଏ ନେଇକରି ମାୟାବତୀଙ୍କୁ ଦେଲେ। ମାୟାବତୀ ବିଷୟରେ ଆମେ ଆସନ୍ତାକାଲି କହିବା। ତେଣୁ ନାରଦ କଥା, ନାରଦ ଆସି କହିବେ ତାଙ୍କୁ, ଇଏ ହେଉଛନ୍ତି ଆପଣଙ୍କର ପତି, ଇଏ ହେଉଛନ୍ତି କାମଦେବ। ଏଇଭଳି ଭାବରେ କହିକିରି ତାଙ୍କର ସେତ ପାଳନ କରିବେ, ଏସବୁ କଥା ଚାଲିବ, ଘଟଣା ତ ଚାଲିବ, କଥା ମୋ ଦେହରେ ରହିଛି, ଆମ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଗୌରଭ କି ଜୟ ଗୌତମ।